ହ୍ୟାଲୋ, ମୁଁ 18 ନମ୍ବର ୱାର୍ଡ କୁନି ଗଇତେଇ କହୁଛି, ନାଳବନ୍ଧ ବସ୍ତିରୁ। ନା, ଏମିତି ଅସୁବିଧା ହେଉଛି, ବର୍ଷା ତ ଦେଖୁଛ କେମିତି ହେଉଛି, ଝାଡ଼ା ବି ଆଉ ପଦାକୁ ଯାଇ ଯିବାକୁ ସୁବିଧା ହେଉନି। ଆଉ କେତେ ପିଲାମାନଙ୍କୁ ନେଇକି ବର୍ଷାରେ ଛିଡ଼ା ହେଇକି ଦବିକି ଝାଡ଼ା ବସିକି, ଆପଣ ଯଦି ଆମ ପାଇଁ କିଛି ଲାଟିନ୍ ବ୍ୟବସ୍ଥା କରନ୍ତେ ତାହେଲେ ଭଲ ହୁଅନ୍ତା।